କୃଷ୍ଣ କଥା ଦିନେ ପଡ଼ୁଥିଲା ମନେ, ଭାନୁ ଲାଗି ଯଥା ନଳିନୀ, ସ୍ୱର୍ଗରୁ ସଲିଳ ପଡ଼େ ରବି ତଳ ତେସନେ ହେଲୁ ଗୋପାଳୁଣୀ, ଉଦ୍ଧବ କହିବଟି ଗୋପୀ ନାଥଙ୍କୁ, କର ପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହୋଇଲା ଭୁଜକୁ, ଉଦ୍ଧବ କହିବଟି ଗୋପୀ ନାଥଙ୍କୁ, ରୂପକାନ୍ତି ଦେଖ ଦରିଦ୍ରାଣୀ ବେକ କୃଷ୍ଣ ବିନୂତନୁ କ୍ଷୀଣଟି, କୃଷ୍ଣରେ ମଜିଲୁ ଦ୍ୱିକୁଳ ତେଜିଲୁ ଧାତା କଲା ଭିନ୍ନା ଭିନ୍ନଟି, ଉଦ୍ଧବ କହିବଟି ଗୋପୀନାଥଙ୍କୁ, କସ୍ତୁରୀ ଦୁଇ ସମ କରି ମଧ୍ୟ ଲଗାଇବ ରସୁଣ, ସୁବାସ ବାସନା ପ୍ରାୟ ବାସୁଥିଲା କେବେ ନଗଲା ତା ଗୁଣ, ଉଦ୍ଧବ କହିବଟି ଗୋପୀନାଥଙ୍କୁ, ଗୁଡ଼ ନେଇ ନିମ୍ବ ମୂଳେ ଥୋଇ ଆଖୁ ଚାରି ପାଖ ରୋଇବ, ମହୁ ଫେଣା ନେଇ ନିତ୍ୟ ମାଡ଼ୁଥିଲେ ନିମ୍ବ କି ମଧୁର ହୋଇବ, ଉଦ୍ଧବ କହିବଟି ଗୋପୀନାଥଙ୍କୁ, ଯତ୍ନ କରି ଗଧକୁ ମଣ୍ଡିଲେ ସେ କି ଅଶ୍ୱସରି ହୋଇବ, ବାଉଁଶ ଗଛରେ ମଳୟ ଲାଗିଲେ ସେ କି ଚନ୍ଦନ ହୋଇବ, ଉଦ୍ଧବ କହିବଟି ଗୋପୀନାଥଙ୍କୁ, କାକପୁରେ ନେଇ ପିକର ଅଣ୍ଡଜ ଫୁଟି ସେଇ ସ୍ଥାନେ ରହିଲା, ଦିନୁ ଦିନୁ ପିକ ଚତୁର ହରିଣ ଗୋତ୍ର ସୁମରି ଉଡ଼ିଗଲା, ଉଦ୍ଧବ କହିବଟି ଗୋପୀନାଥଙ୍କୁ, କର ପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହୋଇଲା ଭୁଜକୁ, ଉଦ୍ଧବ କହିବଟି ଗୋପୀନାଥଙ୍କୁ, କର ପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହୋଇଲା ଭୁଜକୁ, ଉଦ୍ଧବ କହିବଟି ଗୋପୀନାଥଙ୍କୁ।